26-16 ପାଉଲ ଓ ବର୍ଣ୍ଣବା ଅନେକ ସହରକୁ ଗଲେ। ସେମାନେ ଜିହୁଦୀମାନଙ୍କୁ ତାଙ୍କ ସମାଜ ଗ୍ରହରେ ମିଶି ଏହା କହିଲେ, ଜିହୁଦୀମାନଙ୍କ ଈଶ୍ୱର ଆମ ପିତୃପୁରୁଷଙ୍କୁ ମନୋନୀତ କରି ମହାନ ଜାତି କଲେ। ସେମାନଙ୍କ ମହାନ ନେତା ଓ ଶିକ୍ଷକମାନଙ୍କୁ ଦେଲେ। ସେମାନେ ଆମକୁ ପାପରୁ ଉଦ୍ଧାର କରିବାକୁ ଜଣେ ଆସିବେ ବୋଲି ଲେଖିଲେ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। କିନ୍ତୁ ଜିହୁଦୀ ଲୋକେ ଯୀଶୁଙ୍କୁ ଚିହ୍ନିଲେ ନାହିଁ, କାରଣ ସେମାନଙ୍କ ଶିକ୍ଷକମାନଙ୍କ ସେମାନେ ବୁଝିପାରିଲେ ନାହିଁ। ଯୀଶୁ କିଛି ଦୋଷ କରିନାହାନ୍ତି, ତଥାପି ସେମାନେ ତାଙ୍କୁ ମାରିଦେଲେ। ତଥାପି ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଲେ, ପୁଣି ସେ ଆଉ କେବେ ହେଁ ମରିବେ ନାହିଁ। ବର୍ତ୍ତମାନ ଯେତେ ଲୋକ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଈଶ୍ୱରଙ୍କର ସନ୍ତାନ ଗଣନା କରିବେ। କିନ୍ତୁ ଯେଉଁମାନେ ସନ୍ଦେହ କିମ୍ବା ଉପହାସ କରନ୍ତି, ସେମାନେ ମରିବେ। କେତେକ ଜିହୁଦୀ ଓ ଅନ୍ୟମାନେ ମଧ୍ୟ ସେମାନଙ୍କ ସମ୍ବାଦରେ ବିଶ୍ୱାସ କଲେ ଏବଂ ଅନେକ ମଣ୍ଡଳୀ ସ୍ଥାପନ ହେଲା। କିନ୍ତୁ ଅନେକ ଅବିଶ୍ୱାସ କଲେ।